ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଜରେ ସ୍ଥିର ଚିତେ ଯୀଶୁ ନାମ, ଭଜରେ ସ୍ଥିର ଚିତେ ଯୀଶୁ ନାମ,
ସୀମାହୀନତାଙ୍କ ଦୟା କ୍ଷମା ପ୍ରେମ, ସୀମାହୀନତାଙ୍କ ଦୟା କ୍ଷମା ପ୍ରେମ, ମହିମାରେ ପରିପୂର୍ଣ୍ଣ ଭଜରେ ସ୍ଥିର ଚିତେ ଯୀଶୁ ନାମ, ଭଜରେ ସ୍ଥିର ଚିତେ ଯୀଶୁ ନାମ।
ସ୍ୱାର୍ଥତା ତେଜୀ ଯାଏ ଯେଉଁ ଜନ, ସର୍ବଦା ବ୍ୟବସ୍ଥା କରେ ସିଏ ଧ୍ୟାନ। ସ୍ୱାର୍ଥତା ତେଜୀ ଯାଏ ଯେଉଁ ଜନ, ସର୍ବଦା ବ୍ୟବସ୍ଥା କରେ ସିଏ ଧ୍ୟାନ। ପତିତ ଜଗତେ ଅଭିଶପ୍ତ ହୋଇ, ପତିତ ଜଗତେ ଅଭିଶପ୍ତ ହୋଇ, କାହିଁ କାତି ବୁତ ଦିନ ଭଜରେ ସ୍ଥିର ଚିତେ ଯୀଶୁ ନାମ, ଭଜରେ ସ୍ଥିର ଚିତେ ଯୀଶୁ ନାମ।
କପଟ ଛଳନା ନିଜ ମାୟା ମୋହ, ଲିଭି ଯାଉ ହୃଦେ ଥାଉ ଯୀଶୁ ନାମ।
कपट छलना मिछ माया मोह लिभि जाओ रुदे थाओ जीसु नाम फेरिया रे बंधु क्रुसिया पथरे फेरिया रे बंधु क्रुसिया पथरे होइब जीवन धन्य भजरे स्थिर चिते जीसु नाम भजरे स्थिर चिते जीसु नाम सीमाहीनताक दया क्षमा प्रेम सीमाहीनताक दया क्षमा प्रेम महिमारे परिपूर्ण भजरे स्थिर चिते जीसु नाम भजरे स्थिर चिते जीसु नाम स्थिर चिते जीसु नाम स्थिर चिते जीसु नाम
यहाँ पर सुनिबा स्वास्थ्य सूचना।
नमस्कार, मु साराप्रिया मंडोरा एही स्वास्थ्य टिप्पण आलोचना रे स्वागत करूछि। आजिरो आलोचना हेउछि जेनेटिक परीक्षा। व्यक्तिगत उच्च संकटापन्न व्यक्तिंकर जेनेटिक परीक्षा निमन्ते सुपारिश करा जाए। म्यूटेशन कैरियरंकर अधिक सर्वेलेंस केमो प्रिवेंशन ओ प्रिवेंटिव ऑपरेशन करी परवर्ती संकटरु मुक्ति पाइबा निमन्ते चेष्टा करा जाए। चिकित्सा कर्कट रोग चिकित्सा निमन्ते अनेक पद्धति उपलब्ध अछि, जथा ऑपरेशन केमोथेरापी रेडिएशन थेरापी हार्मोन थेरापी टार्गेटेड थेरापी ओ पैलिएटिव केयर जत रोगरो प्रकार स्थान ग्रेड इत्यादि अनुसारे विचार करिबा सह रोगीर स्वास्थ्य ओ इच्छा उपरे निर्भर करि चिकित्सा पद्धति अनुसरण करा जाए। चिकित्सा द्वारा रोगमुक्त होइपारे बा न होइपारे। केमोथेरापी एक बा एकाधिक जीवकोश विषाक्त कर्कट विरोधी औषध द्वारा एक मानक चिकित्सा साहाज्यरे उपचार करा जाए। अनेक किसीमर भिन्न भिन्न कर्कट विरोधी औषध गुड़ी मुख्यतः दुई श्रेणी में विभक्त करा जाए, जथा आलोकिलेटिंग एजेंट ओ एंटीमेटाबोलाइट। द्रुत गति रे विभाजित हेउथिबा कर्कट जीवकोश गुड़ी चिराचरित केमोथेरापी औषध मारिदिए बा नष्ट करिदिए। केमोथेरापी रो अन्य एक प्रकार उपचार हेला टार्गेटेड थेरापी, जहाद्वारा साधारण जीवकोश और कर्कट कोश मध्यरे थिबा मॉलिक्युलर पार्थक्य क्यू लक्ष्य करी चिकित्सा करा जाए। प्रथम टार्गेटेड थेरापी द्वारा एस्ट्रोजेन रिसेप्टर मॉलिक्युल को बाधा दे स्तन कर्कटर वृद्धि बंद कर दिया जाउथिला। स्क्रीनिंग मायोलोजेन्स ल्यूकेमिया रोगरे बीसीआर एबीआर इनहिबिटर व्यवहृत होउछि। अधुना स्तन कर्कट मल्टीपल मायोलेमा लिम्फोमा प्रोस्टेट कर्कट मेलानोमा इत्यादि कर्कट रोगमानंकर चिकित्सा एही पद्धतिरे चालिछि। कर्कट रोगर प्रकार ओ अवस्था बा सोपान उपरे केमोथेरापीर लक्ष्यता निर्भर करे। स्तन कर्कट कोलोरेक्टल कर्कट अग्नाशय कर्कट इस्टोजेनेटिक सार्कोमा कर्कट टेस्टिकुलार अंडोकोश कर्कट केतेक फुसफुस कर्कट भली अनेक कर्कट रोगरे ऑपरेशन सह केमोथेरापी उपकारी हुए। केतेक ल्यूकेमिया आरोग्य हुए, केतेक मस्तिष्क अर्बुद किछि भलो हुए नाही ଓ କେତେକ ନନ୍ ମେଲାନମା ଚର୍ମକର୍କଟ ରୋଗରେ ଅଦରକାରୀ ସାବ୍ୟସ୍ତ ହୁଏ। କେମୋଥେରାପିର ଫଳପ୍ରଦତା ଅନେକ ସମୟରେ ତାହାର ବିଷାକ୍ତ ପ୍ରଭାବ ଯୋଗୁଁ ସୀମିତ ହୋଇଯାଏ। ସମ୍ପୂର୍ଣ୍ଣ ନିରୋଗ ନହେଲେ ମଧ୍ୟ ଯନ୍ତ୍ରଣା ଲାଘବ ଓ ଆକାର କମେଇବା ନିମନ୍ତେ କେତେକ କର୍କଟ ରୋଗରେ କେମୋଥେରାପି ଦିଆଯାଏ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
କର୍ମର ସେ ଫଳ ସ୍ୱା ପାଠ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲା ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲା ଦଣ୍ଡ ପାଇଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଶୁଣିଛି କାନେ ଦୋଷ ଥାଇ ଦୋଷୀ ଦଣ୍ଡ ପାଇଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଝରିଗଲା
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ପାପର ଫଲ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ବିଘ୍ନ ରୋଗରୁ ଦୂରରେ ରଖନ୍ତୁ ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ପାପର ଫଲ ବା ଦ ରିଜଲ୍ଟ ଅଫ୍ ସିନ୍। ଯେପରିକି ଯିରିମିୟ 17:1 କୁହାଯାଉଅଛି, ଯୁହୁଦାର ପାପ ଲୋ ଲେଖନୀର ଓ ହୀରକର କଟକ ଦ୍ୱାରା ଲିଖିତ ଅଛି, ତାହା ସେମାନଙ୍କ ହୃଦୟ ଫଲରେ ଓ ତୁମମାନଙ୍କ ଯଜ୍ଞଦେବୀରେ ଶୃଙ୍ଗରେ ଖୋଦିତ ହୋଇଅଛି। ପ୍ରିୟ ଶ୍ରୋତା, ପାପ ଏବେ ପର୍ଯ୍ୟନ୍ତ ଆମ୍ଭେମାନେ ଶୁଣି ଆସୁଅଛୁ ବଲି ବିଷୟରେ। ବଲି ହେଉଥିବା ପଶୁ ଉପରେ ହାତ ରଖିବା ଏବଂ ପଶୁର ମୃତ୍ୟୁ ପରେ ପରବର୍ତ୍ତୀ ରୀତିନୀତି ସଂକ୍ରାନୀୟ କାର୍ଯ୍ୟ, ବଲିକୃତ ରକ୍ତ ନେଇ କାର୍ଯ୍ୟ ସମାପନ, ଯାଜକ ବଲିକୃତ ରକ୍ତକୁ ନେଇ ଦେବୀର ଶୃଙ୍ଗରେ ଲଗାନ୍ତି। କାରଣ କ୍ରିୟାକର୍ମ ଅନୁସାରେ ପ୍ରାୟଚିତ କାର୍ଯ୍ୟ କରିବା ପାଇଁ ରକ୍ତର ଆବଶ୍ୟକତା ରହିଛି। ପଢ଼ନ୍ତୁ ଲେବି 17:11। ଯଦି ପାପୀ ଜନକ ସାଧାରଣ ଲୋକ କିମ୍ବା ଜଣେ ନେତା ହୋଇଥାନ୍ତି ତାହେଲେ ହୋମାର୍ଥିକ ବୋଲି ଉତ୍ସର୍ଗ କରୁଥିବା ଯଜ୍ଞଦେବୀରେ ବଲି ରକ୍ତ ଲଗାଯାଏ। ପଢ଼ନ୍ତୁ ଲେବି 4:25-30। ଯଦି ପାପୀ ଜନକ ମହାଯଜକ କିମ୍ବା ସମଗ୍ର ମଣ୍ଡଳୀ ହୋଇଥାଏ ତାହେଲେ ବଳିରକ୍ତ ଯଜ୍ଞଦେବୀ ଭିତରେ ଅର୍ଥାତ୍ ଧୂପ ଦେବୀରେ ଲଗାଯାଏ। ପଢ଼ନ୍ତୁ ଲେବି 7:4-18। ପ୍ରିୟ ଶ୍ରୋତା, ଯଜ୍ଞଦେବୀରେ ଶୃଙ୍ଗରେ ରକ୍ତ ବଳିବା ଅର୍ଥ କ'ଣ? ତାହେଲେ ଶୃଙ୍ଗ ଗୁଡ଼ିକ ଯଜ୍ଞଦେବୀର ଉପସ୍ଥିତ ଅଂଶ ଅଟେ ଏବଂ ଏହି ପ୍ରକାର ବିଷୟ ପରିତ୍ରାଣର ଉଦ୍ଧାର ପରିସର ଗୁରୁତ୍ୱରୂପ କରିଛି। ରକ୍ତ ଈଶ୍ୱରଙ୍କ ଉପସ୍ଥିତ ମଧ୍ୟକୁ ଅଣାଯାଇଥିଲା। କ'ଣ ଘଟୁଛି ତାହା ବୁଝିବା ପାଇଁ ପଢ଼ନ୍ତୁ ଜିରିମିୟ 17:1। ସେଠି ନିର୍ଦ୍ଦିଷ୍ଟ ଗୁରୁତ୍ୱ ରହିଛି। ଯୁହୁଦାର ପାପ, ତାର ହୃଦୟ, ଫଲକ ଓ ସେମାନଙ୍କ ଦେବୀର ଶୃଙ୍ଗରେ ଖୋଦିତ ହୋଇଛି। ଯଦିଓ ଏହି ପଦସ୍ଥଳୀ ପ୍ରତିମା ପୂଜାରେ ସଂଯୁକ୍ତ ଥିବା ଦେବୀକୁ ବୁଝାଉଛି, ତଥାପି ମଧ୍ୟ ଏହାର ନିୟମ ସମାନ ଭାବରେ ରହିଥାଏ। ଯଜ୍ଞଦେବୀ ଲୋକମାନଙ୍କର ନୈତିକ ଅବସ୍ଥାକୁ ପ୍ରତିଫଳିତ କରୁଛି। ରକ୍ତ ପାପର ଅପରାଧକୁ ଦୂରେଇ ଦିଏ। ଯେଉଁ ରକ୍ତ ଦେବୀର ଶୃଙ୍ଗରେ ବୋଲି ଦିଆଯାଏ ତାର ଅର୍ଥ ପାପୀର ପାପ ଧର୍ମଧାମକୁ ଚାଲିଯାଉଥିଲା। ପାର୍ଥିବ ଧର୍ମଧାମ ସେବା କାର୍ଯ୍ୟରେ ପ୍ରକାଶିତ ହୋଇଥିବା ପରିତ୍ରାଣର ଯୋଜନାକୁ ବୁଝିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଅଟେ, ଯାହାକି ସ୍ୱର୍ଗରେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ କାର୍ଯ୍ୟର ପ୍ରତୀକ ସ୍ୱରୂପ ଅଟେ। କାରଣ ପାପ ବୋଲି ନେଇ ଯାଉଥିବା ରକ୍ତ ମଧ୍ୟ ଧର୍ମଧାମକୁ ଅପବିତ୍ର କରିଥାଏ। ଅପବିତ୍ର ହେବାର ଉଦାହରଣ ଆମେ ଦେଖିବାକୁ ପାଇଥାଉ। ବେଳେବେଳେ ହୋମାର୍ଥକ ବଳିର ରକ୍ତ ଛିଟା ପିନ୍ଧିଥିବା ପୋଷାକ ଉପରେ ଲାଗିଲେ ଅଶୁଚି ହୋଇଯାଏ। ସେଥିପାଇଁ ସଫା କରି ଶୁଚି କରିବା ନିମନ୍ତେ ସେହି ବସ୍ତ୍ରକୁ ଅନ୍ୟ କୌଣସି ଜାଗାରେ ସଫା ନ କରି କେବଳ ପବିତ୍ର ଜାଗାରେ ସଫା କରାଯାଏ। ପଢ଼ନ୍ତୁ ଲେବି 6:27। ପ୍ରିୟ ଶ୍ରୋତା, ପରିଶେଷରେ ଅଗ୍ନିକୁଣ୍ଡରେ ଚର୍ବି ଦୁଗ୍ଧ କରିବା ଅର୍ଥ ପାପର୍ତ୍ତକ ବଳିର ପ୍ରତ୍ୟେକ ଅଂଶ ସଦାପ୍ରଭୁଙ୍କର ଅଟେ। ଲେବି 3:16 ଏହା ଲେଖାଯାଇଅଛି। ଯୀଶୁଙ୍କ ମୃତ୍ୟୁ ସକାଶେ ଧନ୍ୟବାଦ। ଯୀଶୁଙ୍କର ମୃତ୍ୟୁ ସେହି ସବୁ ବଳିଦାନର ପ୍ରତୀକ ଦ୍ୱାରା ଦର୍ଶାଯାଉଅଛି। ଆମ ପାପ ଆମ ଠାରୁ ନିଆଯାଇ ତାହାଙ୍କ ଉପରେ ରଖାଯାଇଛି ଏବଂ ସ୍ୱର୍ଗୀୟ ଧର୍ମଧାମକୁ ସ୍ଥାନାନ୍ତର ହୋଇଛି। ଏହି ପରିତ୍ରାଣ ଯୋଜନାର କେନ୍ଦ୍ରୀୟ ବିଷୟ ଅଟେ। ପ୍ରିୟ ଶ୍ରୋତା, ଆମ ପାପର କ୍ଷମା ନିମନ୍ତେ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ବିଷୟକୁ ବୁଝିବା ପାଇଁ ଧର୍ମଧାମ ସେବା କାର୍ଯ୍ୟ ଆମକୁ କିପରି ସାହାଯ୍ୟ କରୁଛି, ଏହି ସତ୍ୟ ଆପଣଙ୍କ ନିମନ୍ତେ କି ପ୍ରକାର ସ୍ୱାନ୍ତନା ଆଣି ଦେଉଛି, ଆହୁରି ମଧ୍ୟ କ'ଣ ସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ପାଇଁ କହୁଅଛି, ତାହା ଜାଣିବା ପାଇଁ ଆପଣ ପ୍ରଥମ ପିତର 1:22 ପଢ଼ନ୍ତୁ। ପ୍ରିୟ ଶ୍ରୋତା, ଯୀଶୁଙ୍କୁ ମୃତ୍ୟୁ ସକାଶେ ଧନ୍ୟବାଦ ଆଉ ଥରେ ଆମେ କରୁଅଛୁ। ଯୀଶୁଙ୍କର ମୃତ୍ୟୁ ସେହି ସବୁ ବଳିଦାନର ପ୍ରତୀକ ଦ୍ୱାରା ଦର୍ଶାଯାଉଛି। ଆମ ପାପ ଆମଠାରୁ ନିଆଯାଇ ତାହାଙ୍କ ଉପରେ ରଖାଯାଇଛି ଏବଂ ସ୍ୱର୍ଗୀୟ ଧର୍ମଧାମକୁ ସ୍ଥାନାନ୍ତର ହୋଇଛି। ଏହି ପରିତ୍ରାଣ ଯୋଜନାର କେନ୍ଦ୍ରୀୟ ବିଷୟ ଅଟେ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ଯୀଶୁ ଯିଏକି ଆମମାନଙ୍କ ପାଇଁ ମୃତ୍ୟୁ ବରଣ କରିଅଛନ୍ତି ଆଉ ତାଙ୍କ ମୃତ୍ୟୁ ଦ୍ୱାରା ଆମ୍ଭେମାନେ ପରିତ୍ରାଣର ପାଉଅଛୁ। ଏଥିପାଇଁ ଧନ୍ୟବାଦ ଅର୍ପଣ କରି ଚାଲନ୍ତୁ ସେହି ପ୍ରିୟ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ସର୍ବଶକ୍ତି ସର୍ବଜ୍ଞାନୀ ଅନ୍ତର୍ଯ୍ୟାମୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, କୋଟି କୋଟି ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ତୁମେ ହିଁ ପ୍ରଶଂସାର ଯୋଗ୍ୟ, ସମ୍ମାନ ଓ ଗୌରବର ଯୋଗ୍ୟ। ହେ ପବିତ୍ର ଈଶ୍ୱର, ବର୍ତ୍ତମାନ ଯେଉଁ ବାକ୍ୟ ଆମ୍ଭେ ଶୁଣିଲୁ ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମ୍ଭମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଉଦ୍ଧାର କର, ଯେପରିକି ତୁମ ସେହି ବାକ୍ୟ ଅନୁସାରେ ତୁମ ସେହି ଦାନରେ ଆମେ ବିଶ୍ୱାସ କରି ନିଜକୁ ଯୋଗ୍ୟ କରିପାରିବୁ, ସେହିପରି ଆମମାନଙ୍କୁ ଆଶୀର୍ବାଦ କର। ପ୍ରଭୁ, ଆମେ ପାପି ହେଲେ ହେଁ ଆମମାନଙ୍କୁ ଏତେ ପ୍ରେମ କଲ, ଆଉ ସେହି ପ୍ରେମ ଯୋଗୁଁ ତୁମ ସେହି ଆଦିତ୍ୟ ପୁତ୍ର ପ୍ରଭୁ ଯୀଶୁଙ୍କୁ ଏହି ଜଗତକୁ ପଠାଇଲ, ଆଉ ଆମ ପାଇଁ ସେହି ଯୀଶୁଖ୍ରୀଷ୍ଟ କୃଷରେ ନିଜ ପ୍ରାଣଦାନ ଦେଲେ, ଯେପରିକି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ। ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ପରିଶେଷ ଯେବେ ତୁମ୍ଭ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ, ତୁମ୍ଭ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ପ୍ରାର୍ଥନା କରୁଅଛୁ, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।